ହ୍ୟାଲୋ, ମୁଁ ଭରତ ସାହୁ, 21 ନମ୍ବର ୱାର୍ଡର ଜଣେ ସଭ୍ୟ। ଆଉ ମୁଁ କହିବାର ଅଭିଯୋଗ ହେଉଛି ଯେ ଆମର ଯୋଉ ସଫେଇ କାର୍ଯ୍ୟକ୍ରମ ଚାଲିଛି ବିଏମ୍ସି ତରଫରୁ, ସ୍କୁଲ ନିକଟରେ ବହୁତ ଅଳିଆ ଆବର୍ଜନା ପଡୁଛି, ତାକୁ ଠିକ ରୂପେ ସଫା ହେଇପାରୁନା। ଏଠି ବହୁତ ଛୋଟ ଛୋଟ ପିଲାମାନେ ପାଠ ପଢୁଛନ୍ତି, ଏଇ ଯୋଉ ଦୁର୍ଗନ୍ଧ ଗ୍ୟାସ ବାହାରୁଛି, ପରିବେଶ ବହୁତ ଦୂଷିତ ହେଉଛି। ତେଣୁ ଦୟାକରି ଆମର ଜନତା ନଗର ସ୍କୁଲ ନିକଟରୁ କେମିତି ଟିକେ ଭଲ ଭାବରେ ଅଳିଆ ସଫା କଲେ ଆମେ ଖୁସି ହବୁ, ମୋର ଏତିକି ମାତ୍ର ଅନୁରୋଧ। ଆଉ ମୁଁ ବେଶୀ କିଛି କହୁନି, ତେଣୁ ଦୟାକରି କେମିତି ସ୍କୁଲ ନିକଟରେ ଅଳିଆ ଆବର୍ଜନା ନ ରଖି ବିଏମ୍ସି କି ଟିକେ କୁହନ୍ତୁ, ସେଠି ଟିକେ ଅଳିଆ ଆବର୍ଜନା ସବୁଦିନ ସକାଳୁ ସକାଳୁ ନେଇଯାଆନ୍ତୁ, ଆମେ ଏତିକି ମାତ୍ର ଚାହୁଁଛୁ।